ଈଶ୍ୱରଙ୍କୁ ମନୁଷ୍ୟକୃତ ଅତ୍ୟାଧୁନିକ ସୁସଜ୍ଜିତ ପ୍ରସ୍ତରମୟ ଗୀର୍ଜା ମଧ୍ୟରେ ପାଇ ହୁଏ ନା, ବରଂ ମାଂସମୟ ଅନୁତପ୍ତ ହୃଦୟ ତାହାଙ୍କ ଚିରବାସସ୍ଥଳୀ। ସେଇଠି ମିଳେ ତାଙ୍କରି ପରମ ସାନ୍ନିଧ୍ୟ, ଆଉ ସୃଷ୍ଟି ହୁଏ ନିବିଡ଼ ସମ୍ପର୍କ।
ଜଳାଇବି କାହିଁକି ଏ ଘରେ ଦି ପାଣି, ଈଶ୍ୱର ତ ଆଲୋକ ନିରତି ମୋହରି, ଜଳାଇବି କାହିଁକି ଏ ଘରେ ଦି ଉଜ୍ଜଳ ଚୌଦିଗ କି ଉଜ୍ଜଳ ମହିମା ତାଙ୍କର, ମୋ ଘର ଭିତରେ ଆଉ ଏକ ଘର, ମୋ ଘର ଭିତରେ ଆଉ ଏକ। ତାଙ୍କ ସାଥୀ କଥା ପ୍ରାର୍ଥନାରେ ଶୁଣାଇ ତାଙ୍କ କଥା ନୀତି ନିରବରେ, ହୁଏ ତାଙ୍କ ପ୍ରାର୍ଥନାରେ ଶୁଣାଇ ତାଙ୍କ କଥା ନୀତି ନିରବରେ, ତାଙ୍କରି କଥା ସକଳ ତାଙ୍କରି କଥା ସକଳ ଲାଗଇ ମଧୁର, ଘର ଭିତରେ ଆଉ ଏକ ଘର, ମୋ घर भितरे आउ एक घर ए घर नुहे मोरा एत प्रभु कर ए घर नुहे मोरा एत प्रभु कर मो घर घर भीतर।